వాసుదేవాయ
శ్రీమద్భాగవతం పంచమ స్కంద పంచమధ్యాయ శ్లోకచారి నూనం ప్రమతా కురుతే వికర్మా నూనం ప్రమతా కురుతే వికర్మా జదింద్రియ ప్రీతయా ప్రణోతి నాసాధు మన్యే గతాత్మనోయం అసన్నపి క్లేశదవాసదేహ అసన్నపి క్లేశదాసదేహ ଯେତେବେଳେ ବ୍ୟକ୍ତି ଇନ୍ଦ୍ରିୟ ଉପଭୋଗକୁ ଜୀବନର ଲକ୍ଷ୍ୟ ବୋଲି ଭାବି ଇନ୍ଦ୍ରିୟ ତର୍ପଣ ଉଦ୍ଦେଶ୍ୟରେ କାର୍ଯ୍ୟ କରେ ସେତେବେଳେ ସେ ପ୍ରମତ୍ତ ହୋଇ ନିଶ୍ଚିତ ଭାବେ ପାପାଦି କାର୍ଯ୍ୟରେ ପ୍ରମତ୍ତ ହୁଏ। ସେହି ଇନ୍ଦ୍ରିୟ ତର୍ପଣ ମୂଳକ ପାପ କାର୍ଯ୍ୟରୁ ଏକବାର ଏହି କଷ୍ଟପ୍ରଦ ଦେହର ଉତ୍ପତ୍ତି ହୋଇଅଛି। ବସ୍ତୁତଃ ଜୀବର ପ୍ରାକୃତ ଦେହ ନାହିଁ, କିନ୍ତୁ ଇନ୍ଦ୍ରିୟ ପ୍ରୀତି ପାଇଁ ଏହାକୁ ଏହି ପ୍ରାକୃତ ଦେହ ମିଳିଛି। ସୁତରାଂ ପୁନରାୟ ସେହି ସମସ୍ତ କ୍ଲେଶ ପ୍ରାପ୍ତିର କାରଣ ପାପ କର୍ମାଦିର ଚେଷ୍ଟାକୁ ମୁଁ ଭଲ ମନେ କରେ ନାହିଁ। ମୋ ବିଚାରରେ ଏକ ବୁଦ୍ଧିମାନ ବ୍ୟକ୍ତି ବାରମ୍ବାର ଗୋଟିକ ପରେ ଗୋଟିଏ ଏକ କ୍ଲେଶପ୍ରଦ ଶରୀର ଜଡ଼ ଶରୀର ବାରମ୍ବାର ପାଇବା ପାଇଁ କାହିଁକି ଇନ୍ଦ୍ରପ୍ରୀତିମୂଳକ କାର୍ଯ୍ୟରେ ନିଯୁକ୍ତ ହେବ, ତାହା ପକ୍ଷରେ ଏହା ଠିକ୍ ନୁହେଁ। ଭାରତରେ ଶ୍ରୀ ପ୍ରଭାତ ମହାରାଜ କହୁଛନ୍ତି ଯେ ମାଗି ଚୋରି କରି ବା ଧାର କରି ଧନ ଆଣି ଇନ୍ଦ୍ରପ୍ରୀତି କରି ଜୀବନ କଟାଇବାକୁ ଏ ଶ୍ଳୋକରେ ग्रहण करा
समस्त
ग्रहण करा कारण एक प्रकार चेतना व्यक्ति को अंधकारमय नरक स्थिति को नहीं जाए पापर चारोटी स्कंध होची मत्स्य मांस आहार मादक द्रव्य सेवन द्यूत क्रीड़ा एवं अवैध जौन संग प्रकार पाप कार्य प्रवृत्त हेले व्यक्ति क्लेश प्रद पुणी गोटे जड़ शरीर पाए ये सब पापकर्म जड़ शरीर पाइबार कारण अटे वेद कहुच्ची असंगो ही अयम पुरुष प्रकृत पक्षे जीव ए भौतिक जगत सहित संपृक्त नुहे किंतु से जड़ेन्द्रिय मान को उपभोग कर मनोबुद्धि पोषण कर भौतिक जगत में स्थान पाई जदि व्यक्ति साधुसम कहे तार जीवन सार्थक हम सी आज जड़ शरीर में आबद्ध होना हरिकृष्ण आम मंदिर कृष्ण बलराम मंदिर पूर्वतन अध्यक्ष गोपानंद प्रभु अन्य भक्त सज्जन बृंद एवं माता बृंद आज आम सत्संग आयोजन कर श्रीपाद चंद्रशेखर पात्र प्रभु मंगल पाई सब व्यवस्था कर सत्संग व्यवस्था कर सत्संग हूँ प्रकृत मंगल आनी दिए भौतिक जगत हूँ अमंगलमय जगत कारण ये हूँ भगवद गीतार भगवान कहते जन्म मृत्यु जरा व्याधि दुख दोषान दर्शन ए भौतिक जगत में सब प्रकार अमंगल कार्य चलती विशेष भाव जन जन्म हवाटा अमंगलमय जन मृत्युवरण करा निश्चित भाव अमंगल जानी जरा बार्धक अवस्था प्राप्त हवा व्याधि ग्रस्त हवा विभिन्न रोग प्राप्त हवा निश्चित भाव समस्त जानी मंगल अमंगल कार्य तेनाली अमंगलमय जगत गोटे मात्र मंगल कार्य हूँ ये भगवान विषय जी आम कि कार्य करवा एकम्र मंगलकर कार्य तेणु आज आम चंद्रशेखर बाबू जो सत्संग व्यवस्था करम से गृह मंगल पाई चिंता कर सब कार्य कर भगवान पाखे प्रार्थना करवा जे घर समस्त मंगल प्राप्त हूँ आज आम जो भगवान नाम कीर्तन कले विभिन्न भजन कीर्तन कले ये हूँ जड़े कहीं अमंगल प्राप्त हो जड़े कहीं दुख भोग कर जेहेतु सी भगवान को भूली जाए भगवान को भूली जाए भगवान हूँ आनंदमय भगवान हूँ मंगलमय मंगलम भगवान विष्णु मंगलम गरुड़ध्वज मंगलम पुंडरीकाक्ष मंगलम पुरुषोत्तम भगवान हूँ मंगलमय किंतु जेहेतु आम भगवान सहित दुख होने से आम सब प्रकार अमंगल प्राप्त हो तेणु ये जो भगवान सम्बन्धी जहाँ कि आम करे भगवान नाम कीर्तन कले भगवान भजन कले जो भगवान कथा ये जो कथा कहचे ये हूँ भगवान कथा श्रीमद भागवतम ये जो पंचम स्कंद आम गत कौ दिन करें दु दिन तेज प्रोग्राम 12 तारीख शुक्रवार दिन शुक्रवार दिन आम से ओल्ड टाउन गोटे जगार होती सत्संग कार्यक्रम से आम एक प्रियव्रत महाराज विषय कथा कही पंचम स्कंदर प्रथम अध्याय विषय कहला जो ये भागवतम प्रकृत में आम के जीवन में मंगल प्राप्त हवा लोक मैंने जो अमंगल रही विभिन्न प्रकार दुख भोग कर विशेष भाव ये जो गौरव आम प्राप्त होचे जो जन्म मृत्यु जरा व्याधि ये जो अमंगल सब वस्तु प्राप्त होचे यमें मुक्त हवा प्रकृत मंगल आम के प्राप्त हवा से श्रीमद भागवत रचना कर भागवतम ग्रंथ एत बहुत दूर ग्रंथ ये ग्रंथ रचयिता स्वयं भगवान जे कि हूँ व्यासदेव भागवत प्रथम स्कंद तृतीय अध्याय जो विभिन्न भगवान अवतार विषय वर्णना कर व्यासदेव को सप्तदश अवतार विषय वर्णना कर सतरतम अवतार व्यासदेव जे कि भगवान जो सप्तदश अवतार ये जो वैदिक ग्रंथ आम जो रही अन्य युग मानक सत्य तृतीया द्वापर ये तीन युग मानक लोक मान स्मृति शक्ति एत प्रखट थी କେବଳ ଶୁଣିକିରି ସବୁ ମନେ ରଖୁଥିଲେ ଶାସ୍ତ୍ରକୁ। ସେଥିପାଇଁ ଆପଣ ଜାଣିଥିବେ ଶାସ୍ତ୍ର ଗୋଟେ ନାମ ହଉଛି ଶ୍ରୁତି। ଶୁଣିକିରି ମନେ ରଖୁଥିଲେ ବେଦ ଗୁରୁ ଶିଷ୍ୟ ପରମ୍ପରାରେ ଏ ବେଦକୁ ସେମାନେ ଶୁଣିକିରି ମନେ ରଖୁଥିଲେ ତେଣୁ ବେଦର ଗୋଟେ ନାମ ହଉଛି ଶ୍ରୁତି। କିନ୍ତୁ କଳିଯୁଗରେ ସବୁ ବିଭିନ୍ନ ପ୍ରକାର ଅସୁବିଧା ହେଇଥିବା ହେତୁ ଆମର ଆସ୍ତେ ଆସ୍ତେ ଆଠଟି ଜିନିଷ କମି କମିକା ଯାଉଛି। ଖାଲି ଯେ ସ୍ମୃତି ଶକ୍ତି କମୁଛି ତା ନୁହଁ, ତଥାସ୍ଥାନ ଦିନ ଧାରଣ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ସ୍ମୃତି ଏ ଆଠଟି ଜିନିଷ ଆମର କମି କମିକା ଯାଉଛି। ସେଥିପାଇଁ ଭଗବାନଙ୍କର ଜଣେ ସପ୍ତାହ ସମତା ବ୍ୟାସଦେବ ସେ ଆସି ଏ ସମସ୍ତ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ। କିନ୍ତୁ ସମସ୍ତ ବୈଦିକ ଶାସ୍ତ୍ର ଲିପିବଦ୍ଧ କରି ମଧ୍ୟ ସେ ଶାନ୍ତି ପ୍ରାପ୍ତ ହେଇପାରୁନଥିଲେ। ତେଣୁ ତାଙ୍କର ଗୁରୁଦେବ ନାରଦମୁନି ତାଙ୍କୁ କହିଲେ, ତମେ ଏଇ ଯେଉଁ ବିଭିନ୍ନ ବେଦ ଉପନିଷଦରେ ଯେଉଁଭଳି ଭାବରେ ଧର୍ମ ଅର୍ଥ କାମ ମୋକ୍ଷ ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିଛ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହଁ। ସେଥିପାଇଁ ସେ ଏ ଭାଗବତ ରଚନା କଲେ। ଏ ଭାଗବତ ଏଭଳି ଗ୍ରନ୍ଥ, ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ବ୍ୟାସଦେବ ରଚନ ଦେଖିଲେ ଲୋକମାନଙ୍କର ଅମଙ୍ଗଳ, କାହିଁକି ଲୋକମାନେ ଅମଙ୍ଗଳ ପ୍ରାପ୍ତ ହଉଛନ୍ତି। ସେ ଦେଖିଲେ ଯେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟ ପୁରୁଷଂ ପୂର୍ଣ୍ଣଂ ମାୟାଙ୍କ ତଥପାଶ୍ରୟମ୍। ବ୍ୟାସଦେବ ସେ ଯେତେବେଳେ ଭକ୍ତି ଯୋଗରେ ଭଗବାନଙ୍କର ଧ୍ୟାନ କରୁଥିଲେ ସେତେବେଳେ ସେ ଭଗବାନଙ୍କୁ ଦର୍ଶନ କଲେ। ଆପଣମାନେ ମଧ୍ୟ ଯେତେବେଳେ ଭକ୍ତିରେ ଭଗବାନଙ୍କ ଧ୍ୟାନ କରିବେ ଆପଣମାନେ ମଧ୍ୟ ଭଗବାନଙ୍କ ଦର୍ଶନ ପ୍ରାପ୍ତ ହେବେ। ତେଣୁ କିଭଳି ସେ ଭଗବାନଙ୍କ ଦର୍ଶନ କଲେ ନା ମାୟାଙ୍କ ତଥପାଶ୍ରୟମ୍, ଭଗବାନଙ୍କ ପଛପଟେ ମାୟାଦେବୀଙ୍କୁ ଦର୍ଶନ କଲେ। ମାୟାଦେବୀ ସମସ୍ତ ଅମଙ୍ଗଳର କାରଣ, ସବୁ ଅମଙ୍ଗଳ ସେ ପ୍ରଦାନ କରୁଛନ୍ତି। ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁତେନ ଅର୍ଥମ ତୃତମ ଚାଲିପଦ୍ଧତି। ଏ ଯୋଉ ଅନର୍ଥ ଇଏ ହଉଛି ଅମଙ୍ଗଳ। ଯଦିଓ ଆମେ ହଉଛେ ଭଗବାନଙ୍କର ଉନ୍ନତର ଶକ୍ତି, କିନ୍ତୁ ଆମେ ଏଇ ଭଗବାନଙ୍କର ଯୋଉ ନିଚତର ଶକ୍ତି ମାୟାଦେବୀ ତାଙ୍କର ଅଧୀନରେ ଯୋଉ ମାୟାଦେବୀଙ୍କର ତିନୋଟି ଶକ୍ତି ରହିଛି, ସତ ରଜ ଏବଂ ତମ, ଏଇ ତିନୋଟି ଗୁଣରେ ସମସ୍ତଙ୍କୁ ସେ ବାନ୍ଧିକରି ରଖିଛନ୍ତି। ତେଣୁ ଇଏ ହଉଛି ଅମଙ୍ଗଳ। ଆମେ ଏଇ ଯୋଉ ତିନି ଗୁଣ ଗୁଡ଼ିକ ରହିଛେ ଏହାଦ୍ୱାରା ଆମେ ବିଭିନ୍ନ ପ୍ରକାର ଅମଙ୍ଗଳ ପ୍ରାପ୍ତ ହଉଛେ। ତେଣୁ ଏଇଥିରୁ କେମିତି ଜଣେ ଉଦ୍ଧାର ପ୍ରାପ୍ତ ହବ, କେମିତି ମଙ୍ଗଳ ପ୍ରାପ୍ତ ହବ, ନା ସେଥିପାଇଁ ବ୍ୟାସଦେବ ଲୋକସ୍ୟ ଅଜାଣତ ସେ ସବୁଟି କହିଦଉଛି ଯେ ଭାଗବତ ପଞ୍ଚମ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଅନର୍ଥ ଉପଶମ ସାକ୍ଷା ଭକ୍ତି ଯୋଗ ମଦଖେଳେ। ଏ ଅମଙ୍ଗଳ କେମିତି ଦୂର ହବ ନା ଭଗବାନଙ୍କୁ ଯେ ଭକ୍ତି କରିବା, ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦଖେଳେ ଲୋକସ୍ୟ ଅଜାଣତ। ଏ କଥା ଲୋକମାନେ ଜାଣନ୍ତି ନାହିଁ, କେମିତି ଆମର ମଙ୍ଗଳ ହବ ଲୋକମାନେ ଜାଣନ୍ତି ନାହିଁ। ତେଣୁ ବିଦ୍ୱାନ ଚକ୍ରେ ସାତୁର ସଂଗୀତାମ ବ୍ୟାସଦେବ ସେ ହେଉଛନ୍ତି ଭଗବାନଙ୍କର ଅବତାର, ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସମସ୍ତ ଜ୍ଞାନ ଐଶ୍ୱର୍ଯ୍ୟ ସମସ୍ୟ ବୀର୍ଯ୍ୟ ଦଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଏଠି ଭଗବାନ ନା ଭଗବାନ ଶବ୍ଦର ଅର୍ଥ ହେଉଛି କ'ଣ ନା ସମସ୍ତ ଐଶ୍ୱର୍ଯ୍ୟ, ଯେତେ ଧନ ସମ୍ପତ୍ତି ଅଛି, ଯେତେ ଶକ୍ତି ଅଛି, ଯେତେ ଜ୍ଞାନ ଅଛି, ଯେତେ ବୈରାଗ୍ୟ ଅଛି, ଯେତେ ଦଶ ଅଛି, ଏଇ ଛଅଟି ଐଶ୍ୱର୍ଯ୍ୟର ଯେ ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ। ତେଣୁ ସିଏ ବିଦ୍ୱାନ, ସେ ସମସ୍ତ ଜ୍ଞାନ ସେ ତାଙ୍କ ପାଖରେ ଅଛି। ତେଣୁ ସିଏ ଚକ୍ରେ ସାତତ ସଂଗୀତା ଏଇ ଯୋଉ ଭାଗବତମ ଏଇ ସାତତ ସଂଗୀତା, ସାତତ କହିଲେ ଭଗବାନଙ୍କର ଭକ୍ତଙ୍କୁ ସାତତ ବୋଲି କୁହାଯାଉଛି, ସାତତାନ ପତି ଭଗବାନଙ୍କୁ ସାତତାନ ପତି ବୋଲି କୁହାଯାଉଛି। ଯୋଉ ଭଗବାନଙ୍କ ଭକ୍ତଙ୍କର ଇଏ ହଉଛି ପ୍ରିୟ ଗ୍ରନ୍ଥ ଭାଗବତମ, ଯେ ବୈଷ୍ଣବମାନଙ୍କର ଇଏ ହଉଛି ପ୍ରିୟ ଗ୍ରନ୍ଥ। ତେଣୁ ଏଇ ଗ୍ରନ୍ଥକୁ ସେ ରଚନା କଲେ। ଯୋଉ କୁହାଗଲା ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଲୋକସ୍ୟ ବିଦ୍ୱାନ ଚକ୍ରେ ସାତତ ସଂଗୀତାମ ଯଶ୍ୟାଙ୍କ ସୁରେ ମାଣାୟାମ। ନିଶ୍ଚିତ ଭାବରେ ଏଇ ଯୋଉ ଭାଗବତ ଗ୍ରନ୍ଥ ଏଭଳି ଗ୍ରନ୍ଥ ଦୁର୍ଲଭ ଗ୍ରନ୍ଥ, ଆକୁ ଯଦି ଜଣେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ସୁରେ ମାଣାୟାମ, ଆମର ଆଚାର୍ଯ୍ୟ କହୁଛନ୍ତି କିଂ ସୁତୟାମ ଇତି, ଯେଉଁମାନେ ପୂର୍ଣ୍ଣ ଭାବରେ ଶ୍ରବଣ କରି ତାଙ୍କ କଥା ଛାଡ଼ନ୍ତି, ଯେଉଁମାନେ କେବଳ ଶ୍ରବଣ କରିବାକୁ ଆରମ୍ଭ କରିଛନ୍ତି ଆପଣମାନେ ଆଜି ଶ୍ରବଣ ଆପଣମାନେ ତ ଯେଉଁମାନେ ଭକ୍ତ ସେମାନେ ତ ଆମେ ଶୁଣୁଛୁ ଆମେ ଭଗବାନଙ୍କ ଭାଗବତ କଥା,
ଦେବାନ ଉତ୍ତମ ଭାବରେ ସ୍ମରଣ କରୁଛନ୍ତି ସେଇ ସୂର୍ଯ୍ୟ ମହାରାୟଣ ତାଙ୍କ ପ୍ରତି ପ୍ରଯୋଜ୍ୟ ହବ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାହେଲେ କଣ ହବ ନା ଯଶାମ ପାଇଁ ସୂର୍ଯ୍ୟ ମହାରାୟଣ କୃଷ୍ଣ ପରମ ପୁରୁଷ ଯେଉଁ ଭଗବାନଙ୍କୁ ସେ ଦେଖିଥିଲେ ବ୍ୟାସଦେବ ଭକ୍ତିମା କବି ମାଧ୍ୟମରେ ଭଗବାନଙ୍କର ଧ୍ୟାନ କରିକି ଯାହାକୁ ଦେଖିଥିଲେ ସେଇ ଭଗବାନ ଯିଏକି କୃଷ୍ଣ ଯିଏକି ପରମ ପୁରୁଷ ଯିଏକି ହେଉଛନ୍ତି ପରମ ଉପଭୋଗକାରୀ ଭଗବାନ ତାଙ୍କ ପ୍ରତି ଭକ୍ତି ଉତ୍ପଦତେ କେବଳ ଶୁଣିବା ପାଇଁ ଆରମ୍ଭ କଲେ ମାନେ ତାଙ୍କ ପ୍ରତି ଭକ୍ତି ଆସିବ ଏବଂ ଭକ୍ତିର ଯେଉଁ ମୁଖ୍ୟ ଫଳ ତ ଛାଡ଼ନ୍ତୁ ଖାଲି ଗୌଣ ଫଳ ବ୍ୟାସଦେବ କହୁଛନ୍ତି ଶୋକ ମୋହ ଭୟ ପାହା ଭକ୍ତିର ମୁଖ୍ୟ ଫଳ ହଉଛି ଭଗବତ ପ୍ରେମ କିନ୍ତୁ ଏ ଯୋଉ ଗୌଣ ଫଳ ଏ ବହୁତ ଏତେ ଆର କିଛି ମୂଲ୍ୟ ନାହିଁ ଏଇଭଳି ଗୌଣ ଫଳ ଏ ଗୌଣ ଫଳ ହଉଛି ଆମ ପାଇଁ ବହୁତ ବଡ କଥା କାରଣ ଏ ସମଙ୍ଗଳ ସମସ୍ତ ଅମଙ୍ଗଳ ଦୂର କରିଦେବ ଶୋକ ମୋହ ଭୟ ଆମ ଶୋକ କୋଉଠି ଆସୁଛି ଯଦି କିଛି ଆମର ମୂଲ୍ୟବାନ ବସ୍ତୁ ଅଛି ଯଦି ସେଟା ଚାଲିଗଲା ତାହେଲେ ତା ପାଇଁ ଆମେ ଶୋକ କରୁଛେ ମୋହ କଣ ପାଇଁ ଆସୁଛି ଏ ଅନର୍ଥ ସବୁ କାରଣ ଏ ତିନୋଟି ଜିନିଷ ମୋହ କଣ ପାଇଁ ଆସୁଛି ନା ଆମର ଯୋଉ ବର୍ତ୍ତମାନ ଯୋଉ ଆସକ୍ତି ରହିଛି ଏଥିପାଇଁ ଆମର ମୋହ ଆସୁଛି ଏବଂ ଭୟ କୋଉଠି ଆସୁଛି କଣ ପାଇଁ ଆସୁଛି ଭବିଷ୍ୟତରେ କଣ ହେଇଯିବ କଣ ଅସୁବିଧା ହେଇଯିବ କି ଏଇଟା ହଉଛି ଭୟ ଶୋକ ମୋହ ଭୟ ଇଏ ହଉଛି ଅନର୍ଥ ଇଏ ହଉଛି ଅମଙ୍ଗଳ କେବଳ ଜଣେ ଭାଗବତ ଶ୍ରବଣ କରିବା ପାଇଁ ଆରମ୍ଭ କରିଛନ୍ତି ତାହେଲେ ଏ ତିନୋଟି ଜିନିଷ ତାଙ୍କ ଦୂର ହେଇଯିବ ଆଉ ତାର ଯୋଉ ଭଗବତ ଭକ୍ତିର ଭକ୍ତିର ଉତ୍ପାଦତେ ପୁଂସ ଯୋଉ ଭକ୍ତି ଉତ୍ପନ୍ନ ହବ ତାର ମୁଖ୍ୟ ଫଳ କଥା ଛାଡ଼ନ୍ତି ସେଟା ଆଲୋଚନା କରିହବନି କାରଣ ତାର ଅନନ୍ତ ଫଳ ରହିଛି ଭକ୍ତିର କେବଳ ଇଏ ହଉଛି ଗୌଣ ଫଳ କଥା ଆମର ଆଚାର୍ଯ୍ୟ କହୁଛନ୍ତି ଗୌଣ ଫଳ ହଉଛି ଶୋକ ମୋହ ଭୟ ଦୂର କରିଦେବ ଏଇ ଯୋଉ ଆମର ସଂସାର ଯୋଉ ଭୋଗ କରୁଛେ ସଂସାର ଯୋଉ ଦୁଃଖ ରହିଛି ସଂସାର ଯୋଉ ଅମଙ୍ଗଳ ରହିଛି ସେ ସବୁ ଦୂର କରିଦେବ ତେଣୁ ଏଇ ଯୋଉ ଭାଗବତମର ପ୍ରଥମ ସ୍କନ୍ଧ ଏଇଭଳି ଭାବରେ ଦ୍ୱାଦଶ ସ୍କନ୍ଧ ରହିଛନ୍ତି ତେଣୁ ଏଇ ଏଇଭଳି ଭାବରେ ଆମେ ଆଜି ଯୋଉ ଗ୍ରନ୍ଥ ଆମେ ଯୋଉ ପାଠ କରୁଛେ ଯୋଉ ଶ୍ଳୋକଟି ହେଉଛି ପଞ୍ଚମ ସ୍କନ୍ଧ ପଞ୍ଚମ ସ୍କନ୍ଧରେ ଏଇ ଋଷଭଦେବଙ୍କ ଚରିତ୍ର ପ୍ରତି ବର୍ଣ୍ଣନା କରାଯାଉଛି ଇଏ ବି ଜଣେ ଭଗବାନଙ୍କର ଅବତାର ଏ ଯୋଉ କଥା ଆମେ ଶ୍ଳୋକଟି ପଢିଲେ ଋଷଭଦେବ ଯେ ଭଗବାନ ତାଙ୍କର ଶହେ ଜଣ ପୁତ୍ର ଅଛନ୍ତି ଶ୍ରେଷ୍ଠ ପୁତ୍ର ହେଉଛନ୍ତି ଭରତ ମହାରାଜ ଯାହାଙ୍କର ନାମରେ ଆମର ଏଇ ଦେଶକୁ ଭାରତବର୍ଷ ବୋଲି କୁହାଯାଉଛି ସେଇ ଭରତ ମହାରାଜଙ୍କର ଭରତ ମହାରାଜଙ୍କ ସହିତ ତାଙ୍କର ଯୋଉ ଅନେଶ୍ୱତ ଭାଇ ଅଛନ୍ତି ଶହେ ଭାଇ ଯେମିତି କୌରବମାନେ ଶହେ ଭାଇ ଥିଲେ କିନ୍ତୁ ଶହେ ଭାଇ ଥିଲେ କଣ ହବ ଜଣେ ବି ରହିପାରିଲେ ନାହିଁ ସମସ୍ତେ ମହାଭାରତ ଯୁଦ୍ଧରେ ମୃତ୍ୟୁବରଣ କଲେ କିନ୍ତୁ ଏ ଯୋଉ ଶହେ ଭାଇ ଏତେ ପ୍ରସିଦ୍ଧ ତାଙ୍କ ଭିତରୁ ନଅ ଭାଇ ହେଉଛନ୍ତି ନବ ଯୋଗେନ୍ଦ୍ର ଏ ସବୁ ଭଗବାନଙ୍କ ଭକ୍ତର ଭକ୍ତିର ମହିମା ସେ ପ୍ରଚାର କରିଛନ୍ତି ଭାଗବତ ଲେଖାଛନ୍ତି ତାଙ୍କ ବିଷୟରେ ଆସିବ ଭରତ ମହାରାଜ ଏ ଜଣେ ବହୁତ ଶ୍ରେଷ୍ଠ ସମ୍ରାଟ ପ୍ରସିଦ୍ଧ ସମ୍ରାଟ ଯାହାଙ୍କ ନାମ ଅନୁସାରେ ଭାରତ ବର୍ଷ ହେଇଛି ତାଙ୍କ ପୂର୍ବରୁ ଏଇ ଭାରତ ବର୍ଷର ନାମ ଥିଲା ଅଜନାଭ ବର୍ଷ କିନ୍ତୁ ଭରତ ମହାରାଜ ଯେତେବେଳେ ଆସିଲେ ଏତେ ପ୍ରସିଦ୍ଧ ରାଜା ଥିଲେ ଆପଣ ବର୍ତ୍ତମାନ ଯେମିତି ଆମର ମୋଦି ସରକାର ବହୁତ ଜନପ୍ରିୟ ସରକାର ଆମର ଓଡ଼ିଶାର
ନବୀନ
ପଟ୍ଟନାୟକ ବହୁତ ଜନପ୍ରିୟ ସରକାର ସେଭଳି ଭାବରେ ଭରତ ମହାରାଜ ଖାଲି ଯେ ଜନପ୍ରିୟ ଥିଲେ ତା ନୁହଁ ବହୁତ ଲୋକହିତକର କାର୍ଯ୍ୟ ସବୁ କରିଛନ୍ତି ଭାଗବତ ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ ତେଣୁ ସେଇ ଭରତ ମହାରାଜଙ୍କର ନାମ ଅନୁସାରେ ଏଇ ଭାରତ ବର୍ଷ ହେଇଛି ତେଣୁ ସେଇ ଭରତ ମହାରାଜ ଏବଂ ତାଙ୍କର ଯୋଉ ଅନେଶ ଭାଇ ଶହେ ଭାଇଙ୍କୁ ବସେଇକିରି ତାଙ୍କର ପିତା ଋଷଭଦେବ ଯିଏକି ଜଣେ ଭଗବାନଙ୍କର ଅବତାର ସେ ତାଙ୍କୁ ଶିକ୍ଷା ଦେଉଛନ୍ତି ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସବୁ ଶିକ୍ଷା ବର୍ଣ୍ଣନା କରାଯାଇଛି ଏ ଜ୍ଞାନ ପ୍ରଦାନ କରାଯାଉଛି କାହିଁକି ଆମେ ଦୁଃଖ ଭୋଗ କରୁଛେ କାହିଁକି ଆମେ ନ ଚାହିଁଲେ ମଧ୍ୟ ଯେମିତି ଆମ ସନାତନ ଗୋସ୍ୱାମୀ ଯିଏକି ଜଣେ ପ୍ରସିଦ୍ଧ ଗୋସ୍ୱାମୀ ପ୍ରସିଦ୍ଧ ବିଦ୍ୱାନ ବ୍ୟକ୍ତି ସେ ସମୟରେ ଏତେ ବିଦ୍ୱାନ ବ୍ୟକ୍ତି ଥିଲେ ସେ ଦାକ୍ଷିଣାତ୍ୟରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ଆମର ବଙ୍ଗଳାଦେଶର ଯେ ରାଜା ହୁସେନ ଶାହ ତାଙ୍କୁ ଡାକିକିରି ଆମେ ତାଙ୍କ ପ୍ରଧାନମନ୍ତ୍ରୀ କରିଥିଲେ ଏତେ ତାଙ୍କର ରହିଥିଲା ଗୁଣ ଥିଲା ଏତେ ବିଦ୍ୱାନ ବ୍ୟକ୍ତି ଥିଲେ ସେ ଯେତେବେଳେ ମହାପ୍ରଭୁ ଭେଟୁଛନ୍ତି ସେ କହୁଛନ୍ତି କିଏ ଆମି କେନେ ଆମେ ଜାରେ ତା ପତ୍ର ଇହା ନାହିଁ ଜାଣି କେ ମାନେ ହିତ ହଏ ଗ୍ରାମ ବ୍ୟବହାର ପଣ୍ଡିତ ତାହି ସତ୍ୟମାନି କାହିଁକି ଆମକୁ ଏସବୁ ଦୁଃଖ ଆସୁଛି ଜନ୍ମ ମୃତ୍ୟୁ ଧରା ଭାରି କାହିଁକି ଆମର ଅମଙ୍ଗଳ ଆସୁଛି ଏ ପ୍ରଶ୍ନ ସେ ପଚାରିଛନ୍ତି ତେଣୁ ଏଇ ଯୋଉ ଆମେ ସମସ୍ତେ ଅଜ୍ଞାନ ଭିତରେ ରହିଛେ ତେଣୁ ଏଇ ଯୋଉ ଜ୍ଞାନ ଯଦି ଆମେ ପ୍ରାପ୍ତ ହେବା, ଜଣେ ଉପଯୁକ୍ତ ଗୁରୁଙ୍କ ଠାରୁ ଯଦି ଆମେ ଜ୍ଞାନ ପ୍ରାପ୍ତ ହେବା, ତାହେଲେ ପ୍ରକୃତରେ ଆମର ଅମଙ୍ଗଳତା ଦୂର ହେଇଯିବ, ଆମେ ସବୁକିଛି ମଙ୍ଗଳ ପ୍ରାପ୍ତ ହେବା। ତେଣୁ ଏଇ ଯୋଉ ପଞ୍ଚମ ଅଧ୍ୟାୟରେ ଯୋଉ ବିଭିନ୍ନ ପ୍ରକାର ଜ୍ଞାନ ବିଷୟରେ ଋଷଭଦେବ ତାଙ୍କର ପୁତ୍ର ମାନଙ୍କୁ କହୁଛନ୍ତି, ଇଏ ଗୋଟିଏ ପ୍ରସିଦ୍ଧ ଶ୍ଳୋକ। ଚାରି ଶ୍ଳୋକରେ ଆମର ପ୍ରଭୁ ଗୋପାଳ ପ୍ରଭୁଙ୍କର ଇଚ୍ଛା ଅନୁସାରେ ଆମେ ଏଇ ଶ୍ଳୋକଟି ପାଠ କରୁଛେ। ତେଣୁ ସେ କହୁଛନ୍ତି, ନୂନମ ପ୍ରମର୍ଥ କୁରୁତେ ବିକର୍ମ, ଆମର ଯୋଉ କର୍ମ ରହିଛି ସାଧାରଣତଃ ଆମର ଆମର ଓଡ଼ିଶାରେ ଓଡ଼ିଆରେ ପ୍ରସିଦ୍ଧ ରହିଛି କଥା ଯେ କର୍ମ କଠିନ ପରିଶ୍ରମ ବିନା ଅନ୍ୟ କୌଣସି ଉପାୟ ନାହିଁ। ଆପଣମାନେ ଅଟୋରେ ଦେଖିବେ ଲେଖା ହେଇଥିବ କର୍ମ ହିଁ ଭଗବାନ, ନାଇଁ କି? କର୍ମ ଯୋଉ ରହିଛି, ଏ କର୍ମ ବିଷୟରେ ଭଗବତ ଗୀତାରେ କର୍ମ ଯୋଗ ଗୋଟେ ଭଗବାନ କହିଲେ ତୃତୀୟ ଅଧ୍ୟାୟରେ କର୍ମ ଯୋଗ। କର୍ମ କଣ? ଚତୁର୍ଥ ଅଧ୍ୟାୟ ମଧ୍ୟ ଆମର ଯୋଉ ପ୍ରଥମ ଛଅଟି ଅଧ୍ୟାୟ ଭଗବତ ଗୀତାର, ଏଥିରେ ଆପଣଙ୍କ ପାଖରେ ଭଗବତ ଗୀତା ପ୍ରଭୁପଦଙ୍କର ବହି ଅଛନ୍ତି? ପ୍ରଭୁପଦଙ୍କର ଗୋଟେ ବହି ମୁଁ ଆଣିଛି ଆପଣ ପାଇଁ, ଆପଣ ରଖିବେ। ଏସବୁ ବର୍ଣ୍ଣନା କରାଯାଇଛି କର୍ମ କିଂ କର୍ମ କିଂ ଅକର୍ମ କି କବୟୋଗୀ ଅତ୍ର ମୋହିତା। ଆମେ ସାଧାରଣ ବ୍ୟକ୍ତିଙ୍କ ଅତ୍ର କଣ କହିବା, ଯେଉଁମାନେ ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତି ସେମାନେ ମଧ୍ୟ ମୋହିତ ହେଇଯାନ୍ତି, କୋଉଟା କର୍ମ କୋଉଟା କରିବା କଥା ନୁହଁ। କିଂ କର୍ମ କିଂ ଅକର୍ମ କି କବୟୋଗୀ ଅତ୍ର ମୋହିତା। ଆମ ଓଡ଼ିଶାରେ ଯୋଉ ରହିଛନ୍ତି ଉତ୍କଳମଣି ଗୋପବନ୍ଧୁ ବୋଲି କୁହାଯାଉଛି, ଗୋପବନ୍ଧୁ ଦାସ, ତାଙ୍କୁ କେତେ ସମ୍ମାନ ଦିଆଯାଉଛି। ସେ କହିଥିଲେ, କର୍ମ କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ। ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ। ଆମର ଶ୍ରୀଷ୍ମ ଇସ୍କନ ପ୍ରତିଷ୍ଠା ଆମର ଯୋଉ ଗୁରୁଦେବ ଥିଲେ ଭୁବନେଶ୍ୱରରେ, ଶ୍ରୀଷ୍ମ ଗୌରବନ୍ଦ ସେନ ମହାରାଜ, ସେ ଏ ବିଷୟରେ କଥା କହୁଥିଲେ। କି କର୍ମ କୋଉ କର୍ମ ଆମେ କରିବା କଥା? କବୟୋଗୀ ଅତ୍ର ମୋହିତା, ଭଗବାନ କହୁଛନ୍ତି ସାଧାରଣ ବ୍ୟକ୍ତି କଥା ଛାଡ଼ନ୍ତୁ, ଯେଉଁମାନେ ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତି ସେମାନେ ମଧ୍ୟ ମୋହିତ ହେଇଯାନ୍ତି, କୋଉଟା କର୍ମ କୋଉଟା କରିବା କଥା କୋଉଟା କରିବା କଥା ନୁହଁ। ଯେତେବେଳେ ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଆମର ଜଣେ ଥିଲେ ଋଷି ଥିଲେ ପରଶୁରାମଙ୍କର ପିତା ଜମଦଗ୍ନୀ, ସେ ଜଣେ ବହୁତ ଉନ୍ନତ ଋଷି ଜଣେ ଥିଲେ। ସେ ତାଙ୍କର ଯୋଉ ପତ୍ନୀ ଯିଏ ଥିଲେ ରେଣୁକା, ସେ ଥରେ ଯାଇଥିଲେ ଋଷି ତାଙ୍କର ଆଶ୍ରମରେ, ତାଙ୍କର ସବୁ ଭଗବାନଙ୍କର ନାମ କୀର୍ତ୍ତନ ହଉଛି, ବିଭିନ୍ନ ପ୍ରକାର ସେବା ଇତ୍ୟାଦି ହଉଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ତେଣୁ ଭଗବାନଙ୍କର ସେବାରେ ଋଷି କହିଲେ ଭଗବାନଙ୍କର ସେବା ନିୟୋଜିତ ରହିଛନ୍ତି। ତାଙ୍କ ପତ୍ନୀ ଯାଇଥିଲେ ନିକଟସ୍ଥ ନଦୀରେ ଜଳ ଆଣିବା ପାଇଁ, ସନ୍ଧ୍ୟାବେଳେ ତାଙ୍କର ଯୋଉ ସନ୍ଧ୍ୟା ତର୍ପଣ ଇତ୍ୟାଦି ଅଛି ସେ ତ କରିବା ପାଇଁ ତାଙ୍କର ଡେରି ହେଇଗଲା। ତେଣୁ ଯମଦଗ୍ନୀ ଅବଶ୍ୟ ସେ ଜାଣିଲେ ଯେ ତାଙ୍କର ପତ୍ନୀ ରେଣୁକା ଯୋଉ ଯାଇଥିଲେ ଜଳ ଆଣିବା ପାଇଁ, ସେଠି ଜଣେ ଗନ୍ଧର୍ବ ଥିଲେ, ଗନ୍ଧର୍ବ ମାନେ ବହୁତ ସୁନ୍ଦର ଦେଖିବା ପାଇଁ। ସେ ଗନ୍ଧର୍ବ ଯୋଉ ଆସିଥିଲେ, ସେ ସେଠି ଜଳ କ୍ରୀଡ଼ା ତାଙ୍କର ଅନ୍ୟ ଗନ୍ଧର୍ବ ମାନଙ୍କ ସହିତ ଯୋଉ ଜଳ କ୍ରୀଡ଼ା କରୁଥିଲେ ଅପ୍ସରାମାନଙ୍କ ସହିତ, ସେ ଗନ୍ଧର୍ବଙ୍କର ସୌନ୍ଦର୍ଯ୍ୟ ଦେଖି ସେ ମୋହିତ ହେଇଯାଇଥିଲେ ରେଣୁକା। ତେଣୁ ଯମଦଗ୍ନୀ ଜାଣିପାରିଲେ ତାଙ୍କର ଋଷି ସେ ବହୁତ ଜ୍ଞାନ ଅଛି, ସେ ଜ୍ଞାନରେ ସବୁ ଜାଣିପାରିଲେ କାହିଁକି ଡେରି ହେଲା। ତେଣୁ ସେ କ୍ରୋଧ ପ୍ରକାଶ କରି ତାଙ୍କର ପୁତ୍ର ମାନଙ୍କୁ କହିଲେ, ତୋ ମାଙ୍କ ମୁଣ୍ଡ କାଟ କରିଦିଏ। ସବୁ ପୁତ୍ର ମାନଙ୍କୁ କହିଲେ, ପୁତ୍ର କି ମାଙ୍କର କାଟିବ ମୁଣ୍ଡ କାଟିବ କିଏ? କିନ୍ତୁ ତାଙ୍କର ଯିଏ କନିଷ୍ଠ ପୁତ୍ର ସେ ହେଉଛନ୍ତି ପରଶୁରାମ, ଯିଏକି ମଧ୍ୟ ଜଣେ ଭଗବାନଙ୍କର ଅବତାର, ସତ୍ୟାବେଶ ଅବତାର ପରଶୁରାମ, ଭୃଗପତି କେଶବ ଧ୍ରୁବ ଭୃଗପତି ରୂପ ଜୟ ଜଗଦୀ ସାରେ। ତେଣୁ ତାଙ୍କୁ ଯେତେବେଳେ କହିଲେ, କହିଲେ ଏ ଭାଇମାନେ ତମର ମୋ କଥା ମାନିଲେ ନାହିଁ, ତ ମାଙ୍କ ମୁଣ୍ଡ କାଟିବା ସଙ୍ଗେ ସଙ୍ଗେ ଭାଇମାନଙ୍କ ମଧ୍ୟ ମୁଣ୍ଡ କାଟି କରିଦିଅ। ତେଣୁ ପରଶୁରାମଙ୍କର ପରଶୁ ହେଉଛନ୍ତି ପ୍ରସିଦ୍ଧ ପରଶୁ। ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ରାମ ଶସ୍ତ୍ର ଭୂତାମହମ, ଶସ୍ତ୍ରଧାରୀମାନଙ୍କ ଭିତରେ ଯେ ପରଶୁରାମ ସେ ହେଉଛନ୍ତି ଭଗବାନଙ୍କର ବିଭୂତି। ତେଣୁ ପିତାଙ୍କର କଥା ଅବିଚାରରେ ଗ୍ରହଣୀୟ। ତେଣୁ ସେ କଣ କଲେ, ସାଙ୍ଗେ ସାଙ୍ଗେ ବର୍ଷ ଉଠେଇଲେ, ମାଙ୍କୁ କାଟିଦେଲେ, ଭାଇମାନେ କାଟିଦେଲେ, ସମସ୍ତେ କାଟିଦେଲେ। ତାପରେ ତାଙ୍କ ପିତା ବହୁତ ଖୁସି ହେଇଗଲେ, ପ୍ରସନ୍ନ ହେଇଗଲେ, କହିଲେ ତମେ କଣ ବର ମାଗୁଛ ମାଗ। ପରଶୁରାମ ଜାଣିଛନ୍ତି ତାଙ୍କ ପିତାଙ୍କର ଶକ୍ତି ଜାଣିଛନ୍ତି, ତେଣୁ ସିଏ କହିଲେ ଯେ ଆପଣ ମୁଁ ଯୋଉ ମାଙ୍କୁ ଏବଂ ମୋର ଭାଇମାନଙ୍କୁ ହତ୍ୟା କଲି, ତାଙ୍କୁ ସବୁ ଜୀବନ ଦାନ କରିଦିଅନ୍ତୁ। ଏବଂ ସିଏ ମନେ ରଖିବେନି, ସିଏ ଜାଣିବେନି ଯେ ମୁଁ ତାଙ୍କୁ ମାରିଥିଲି ବୋଲି, ସିଏ ସ୍ମୃତି ତାଙ୍କର ଆସିବନି। ସେ ହେଲା তেমন কিং কর্ম কিং অকর্ম এটি কবয়পি অত্র বহিতা সাধারণ ব্যক্তি কথা ছাড়ু বিদ্বান ব্যক্তি জাঁপারে কোটা করা কথা কোটা করা কথা নুহ তেমন ভগবদ গীতার ভগবান বহু কর্মণি অপি বোধব্যম বোধব্যম চ বিকর্মণ অকর্মণস্য বোধব্যম গহনা কর্মণ গতি কর্মর গতি হচ্ছে বহু গহনা বহুত তার ফল সব রয়েছে তাকে এত সহজে জাঁব তেমন আমি মোটামুটি ভাবে এটি জাঁয়া যে বিকর্ম কে যেটা নিষিদ্ধ কর্ম পাপ কর্ম খুব নিষিদ্ধ কর্ম বলে কুযাচ্ছে ভাগবত ষষ্ঠ স্থানে যমরাজ দূত মানে একথা তা বিষ্ণু দূত মানুষ রাম্র প্রসঙ্গে হ্যাঁ আমি সংক্ষেপে কহা কারণ আমার সময় হয়েছে তেমন আমি বিস্তার ভাবে কহবানি তবে খালি এটি জাঁয়া যে যমরাজ দূত মানে কোথাও যে বেদ প্রণীত ধর্ম প্রিয় ধর্ম স্তর বিপর্যয় বেদরে অনুমোদিত কর্ম কু যেটা কুয়াযিব এই কর্মটা করা কথা বেদ নিশ্চিত করা যাই সে হচ্ছে কন সেটা হচ্ছে বিকর্ম নূনম প্রমত কুরুতে বিকর্ম কর্ম অকর্ম বিকর্ম তিনোটি জিনিস কর্ম কহিলে যেটা অনুমোদিত কর্ম সেটা হচ্ছে প্রকৃত কর্ম বেদরে সব অনুমোদিত কর্ম ব্রাহ্মণ বিতদা মুখে বিস্তার ভাবে বর্ণনা করেছি বেদরে কেউ কর্ম আমার করা কথা কোটা করণীয় তেমন ঋষভ কুমার যে নূনম প্রমত যে প্রমত এ ভৌতিক জগতের প্রায় শতকরা অনেশত ভাই কুমার প্রমত পাগল অবস্থায় অছ আমি ভাবত সে বহু জেন্টলম্যান বহু ভাল লোক সে ভাল সব নিয়ম অনুসারে কার্য করছেন সব ঠিকঠাক কার্য করছেন কিন্তু শাস্ত্র অনুসারে যদি দেখবা তার সে প্রমত তখন পাগল অবস্থায় অনেক পাগল লক্ষণ কম না কুরুতে বিকর্ম বিকর্ম হচ্ছে কম যেটা শাস্ত্রে নিষিদ্ধ করা যাই উদাহরণ স্বরূপ ভাগবত বর্ণনা করা যাই যে দ্যুতম পানম স্ত্রিয়ম সুনা যত্র অধর্ম চতুর্বিধা এই যে পাপর লিস্ট যদি আমি কহবা কম কম সব পাপ তাহলে তো তাকে বিস্তার করিহবনি কিন্তু চারোটি মুখ্য এই যে পাপ বা অধর্মর চারোটি মুখ্য স্তম্ভ রয়েছে কম কম সেটা না দ্যুতম পানম স্ত্রিয়ম সুনা দ্যুতম কহলে গ্যাম্বলিং পশা খেল পানম কহলে নিশা পান চা খুব করি চা পান বিড়ি সিগারেট মদ পাঙ্গ যা সব রয়েছে এ সব পান এবং দ্যুতম পান স্ত্রিয়ম কহলে অবৈধ স্ত্রী সঙ্গ এবং সুনা কহলে জীব হত্যা যে মাছ মাংস সব খেয়া উচিত তেমনি ইয়ে হচ্ছে অধর্মর চারোটি মুখ্য স্থান তত্র অধর্ম চতুর্বিধা ইয়ে হচ্ছে বিকর্ম তেমন বিকর্ম কাহিনী করছেন ভগবদ গীতা তৃতীয় অধ্যায় ভগবান প্রশ্ন পচারছেন অর্জুন অর্থ কে প্রযুক্ত পাপম চলতি পুরুষ কাহিনী বিকর্ম করতে অনিচ্ছা বি বাসনা বড়া জীব নিয়োজিত যদিও সে চাহুনা করা যদি তাকে জবরদস্তি কি সে কার্য নিযুক্ত করছে ভগবদ গীতা তৃতীয় অধ্যায় এই প্রশ্নের উত্তরে ভগবান তার সব উত্তর দিয়েছেন প্রশ্ন ভগবান কিন্তু সব এই রজগুণ এবং তমগুণ দ্বারা প্রভাব দিয়ে কার্য করছেন এই যে প্রমত হচ্ছে অবস্থা কাহিনী না এই গুণর প্রভাবের সে প্রমত হয়ে রোচন সে জাঁনা যে সে প্রমত সে গুণর প্রভাবের এসব কার্য করছেন সে এই গুণ দ্বারা বন্ধ হয়ে রয়েছেন এ কথা সে জাঁনা তেমন ঋষভ দেব বলছেন নূন নিশ্চিত ভাবে প্রমত কুরুতে বিকর্ম যে বিকর্ম করছেন বুঝিয়া পড়ে সে প্রমত তাঙ্কর পাগড়ামি রয়েছে পাগড়ামি দোষকু দূর করা পড়ে তেমন নূনম প্রমত্তে কুরুতে বিকর্ম ইন্দ্রিয় প্রীতি ইন্দ্রিয় প্রীতি যে আমার রয়েছে সাধারণত পাঁচটি বিষয়বস্তু রয়েছে ইন্দ্রিয় প্রীতির কম কম শব্দ স্পর্শ রূপ রস গন্ধ এই পাঁচটি ভৌতিক আনন্দ উপভোগর এই পাঁচটি তত্ত্ব রয়েছে বস্তু রয়েছে ভালো শুণবা ভাল কোমল বস্তু স্পর্শ করা ভাল রূপ দর্শন করা ভাল নাসিকা আঘ্রাণ করা এবং জিহ্বা খাদ্য ভাল খাদ্য খাইবা এই পাঁচটি হচ্ছে ভৌতিক আনন্দ ভৌতিক বিষয় তবে এই যে ইন্দ্রপ্রীতি ইন্দ্রপ্রীতি জিহ্বার যেত বেগ আসুচি মু খাইবি মাছ সে তাকে দমন করে পারি সিগারেট টাণিবি কে সিগারেট তাকে বন্ধ করে পারি এ ইন্দ্রপ্রীতি আপনার ইন্দ্রপ্রীতি সে বিভিন্ন প্রকার বিকর্ম যদিও লেখা হচ্ছে আজকাল লেখা হচ্ছে সিগারেটরে সিগারেট স্মোকিং লিডস টু ক্যান্সার লেখা হচ্ছে কিন্তু তথাপি ପଇସା ତ ଦାମ ବର୍ଷକୁ ବର୍ଷ ବଢୁଛି ତା ଦାମ ନା ସରକାର ତାକୁ ଟ୍ୟାକ୍ସ ନେଇଯାଉଛନ୍ତି ଆମକୁ ଅଧିକା ପଇସା ଦେଇକିରି ଆମ ଶରୀର କେମିତି କ୍ୟାନ୍ସର ଆସିବ ସେଥିପାଇଁ ବ୍ୟବସ୍ଥା କରୁଛି ଏସବୁ ପ୍ରମତ ଏସବୁ ପାଗଳମୀର କାର୍ଯ୍ୟ ସବୁ ରହିଛି ତେଣୁ ଋଷଭଦେବ କହୁଛନ୍ତି ନୂନମ ପ୍ରମତ୍ୟ କୃତି ବିକର୍ମ ନିଶ୍ଚିନ୍ତ ଭାବେ ସେମାନେ ହେଉଛନ୍ତି ପାଗଳ ଯେଉଁମାନେ ସେ ବିକର୍ମ କରୁଛନ୍ତି ଆଉ ଏ ଅମଙ୍ଗଳ କଲେ କେମିତି ତାଙ୍କର ମଙ୍ଗଳ ହେବ ଯଦି ଇନ୍ଦ୍ରିୟ ପ୍ରୀତ ନ ସାଧୁ ମାନେ ସେମାନେ ସାଧୁ ବ୍ୟକ୍ତି ନୁହନ୍ତି ଆତ୍ମନୋୟମ ଅସଙ୍ଗତି କ୍ଲେଶ ଦାସ ଦେହ ଏ ଯେଉଁ ଶରୀର ସେମାନେ ପ୍ରାପ୍ତ ହୋଇଛନ୍ତି ଇଏ ହେଉଛି ଅସତ ଶରୀର ଏ ଶରୀର ସବୁବେଳେ ପାଇଁ ରହିବ ନାହିଁ ଆମେ ହେଉଛେ ସବୁବେଳେ ପାଇଁ ରହୁଛେ ଆମେ ହେଉଛେ ସତ୍ ଆମେ ଆଗରୁ ଥିଲେ ବର୍ତ୍ତମାନ ଅଛେ ଏବଂ ଭବିଷ୍ୟତରେ ମଧ୍ୟ ରହିବା ଭଗବାନ ଆତ୍ମା ସମ୍ବନ୍ଧ ବିଷୟରେ ବହୁତ କଥା କହିଲେ ସାଂଖ୍ୟ ଯୋଗରେ ଆମେ ହଉଛେ ଆତ୍ମା ଆମେ ଶରୀର ନୁହଁ ଯେଉଁମାନେ ସାଧୁ ବ୍ୟକ୍ତି ଯେଉଁମାନେ ପ୍ରକୃତରେ ପ୍ରମତ ନୁହନ୍ତି ଯେଉଁମାନେ ସବୁ ତାଙ୍କ ସୁସ୍ଥ ମସ୍ତିଷ୍କ ବାଲା ସୁସ୍ଥ ଠିକ ଭାବରେ ସେମାନେ ଚିନ୍ତା କରିପାରୁଛନ୍ତି ତେଣୁ ସେମାନେ କହୁଛନ୍ତି ଯେ ଅସନ୍ନ ଏ ଶରୀର ହେଉଛି ଅସନ୍ନ ଅସତ୍ ଶରୀର ଆମେ ପ୍ରାପ୍ତ ହେଇଛେ କାହିଁକି ନା ଏଇ ବିଭିନ୍ନ ପ୍ରକାର ବିକର୍ମ କରୁଥିବା ହେତୁ ଏଇ ଅସତ୍ ଶରୀର ପ୍ରାପ୍ତ ହୋଇଛେ ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ ଇହ ସଂସାରେ ବହୁ ଦୁସ୍ତମାରେ କୃପା ଅପାରେ ପାହି ମୁରାରେ ଶଙ୍କରାଚାର୍ଯ୍ୟ ତାଙ୍କର ମୁହଁ ମଧ୍ୟରେ ଲେଖିଲେ କାହିଁକି ଆମେ ଜନ୍ମଗ୍ରହଣ କରୁଛେ ନା ପୂର୍ବ ଜନ୍ମରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ ଯେଉଁଥିପାଇଁ ପୁଣି ଏଇ ଶରୀର ଭୋଗ କରିବାକୁ ପଡ଼ିଲା ପାପ କାର୍ଯ୍ୟ ବା ପୁଣ୍ୟ କାର୍ଯ୍ୟ ହଉ ପୁଣ୍ୟ କାର୍ଯ୍ୟ କଲେ ମଧ୍ୟ ଶରୀର ପ୍ରାପ୍ତ ହେବେ ଭଗବାନ ଶରୀର ନଯିବା ପର୍ଯ୍ୟନ୍ତ ଯଜ୍ଞାର୍ଥ କର୍ମଣ ଅନ୍ୟତ୍ର ଭଗବାନଙ୍କ ଉଦ୍ଦେଶ୍ୟରେ ଯଦି ଆମେ କିଛି କାର୍ଯ୍ୟ କରୁନେ ତାହେଲେ ସେ ଭଲ କର୍ମ ହଉ ବା ଖରାପ କର୍ମ ହଉ ଆମକୁ ବନ୍ଧନ ବା ଆମକୁ ଏଇ ବନ୍ଧନରେ ପକେଇବ ବହୁତ ଗୁଡ଼ିଏ ତ୍ରିଗୁଣରେ ଆମେ ବନ୍ଧା ହେଇକି ରହୁଥିବା ଯେଉଁମାନେ ସାଧୁ ବ୍ୟକ୍ତି ସାଧୁର ସଂଜ୍ଞା ଭଗବତ ଗୀତାରେ ଭଗବାନ ଦେଇଛନ୍ତି ଯେ ସାଧୁ କିଏ ଭଗବତ ଗୀତା ନବମଧ୍ୟରେ ଭଗବାନ କହୁଛନ୍ତି ଯେ କଣ ଅପିଚେ ସୁଦୂରାଚାରୋ ଭଜତି ମା ଅନନ୍ୟ ଭାଗ ସାଧୁରେ ଏବେ ସମ ମନ୍ତବ୍ୟ ସମୟ ବ୍ୟବସ୍ଥିତ ସାଧୁ ବ୍ୟକ୍ତି କହିଲେ କିଏ ନା ଯଦିଓ ସେ ବହୁତ ବଡ ଦୂରାଚାରୀ ବ୍ୟକ୍ତି ହୁଅନ୍ତି ନା କାହିଁକି ଅପିଚେ ସୁଦୂରାଚାରୋ ଖାଲି ଦୂରାଚାରୀ କହୁନାହାନ୍ତି ଭଗବାନ କହୁଛନ୍ତି ସୁଦୂରାଚାର ଯେତେ ପ୍ରକାର ପାପ କାର୍ଯ୍ୟ ଅଛି ସବୁ କରୁଥିଲେ ମଧ୍ୟ ଯଦି ଭଗବାନଙ୍କର ସେ ଭଜନ କଲେ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ହରେ
ସାଧୁ ନେଇବ ସମାନ କାର୍ଯ୍ୟ ସେ ହେଉଛନ୍ତି ସାଧୁ କାହିଁକି ନା ସମ୍ୟକ ଭବିଷ୍ୟତ ସେ ଠିକ ରାସ୍ତାରେ ବର୍ତ୍ତମାନ ଆସିଯାଇଛି ତେଣୁ ଆମେ ବର୍ତ୍ତମାନ ଏଇ ପ୍ରମତ ଅବସ୍ଥାରେ ଅଛେ ଏଇ ପ୍ରମତ ଅବସ୍ଥାରେ ରହିକିରି ବିଭିନ୍ନ ପ୍ରକାର ପାଗଳାମୀ କରୁଥିବାରୁ ଆମର କେମିତି ମଙ୍ଗଳ ହବ ଆମେ ଯଦି ପ୍ରକୃତରେ ମଙ୍ଗଳ ଚାହୁଁଛେ ତାହେଲେ ଆମେ ଭଗବାନଙ୍କ ପାଦପଦର ଆଶ୍ରୟ ନବା ଭଗବାନଙ୍କର ଯୋଉ ରହିଛି ଅନ୍ତତଃ ପକ୍ଷେ ଆମେ ଯୋଉ କଳିଯୁଗର ଯୁବଧର୍ମ ଏଇ ଯୁବଧର୍ମ ଯଦି ଆଶ୍ରୟ ନବା ହରେ ନାମ ହରେ ନାମ ହରେ ନାମ କେବଳ କଳୋ ନାସ୍ତେବ 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 ଅନ୍ୟଥା ଅନ୍ୟ କୌଣସି ଉପାୟରେ ଆମେ ମଙ୍ଗଳ ପ୍ରାପ୍ତ ହେଇପାରିବା ନାହିଁ ମଙ୍ଗଳ ପ୍ରାପ୍ତ ହେବାର ଏକମାତ୍ର ଉପାୟ ହେଉଛି କଣ ନା ଭଗବାନଙ୍କର ନାମ ଯୋଉ ଅନ୍ୟ ଯୁଗରେ ବିଭିନ୍ନ ପ୍ରକାର ଭଗବାନଙ୍କର ଧ୍ୟାନ କରୁଥିଲେ ବା ଭଗବାନଙ୍କର ଯଜ୍ଞ ମାଧ୍ୟମରେ ଆରାଧନା କରାଯାଉଥିଲା ବା ଭଗବାନଙ୍କର ପୂଜା ଅର୍ଚ୍ଚନା କରାଯାଉଥିଲା ଏ କଳିଯୁଗରେ ସେସବୁ ସମ୍ଭବ ନୁହଁ ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶଦା ସଂସ୍କୃତି ଭକ୍ତି ଯୋଗ ଭଗବତୀ ତାର ନାମ ଗ୍ରହଣ ଭାଗବତ ମୃତ୍ୟୁ ସ୍କନ୍ଧରେ କହୁଛନ୍ତି ସୁଖଦେବ କରିକି ମହାରାଜଙ୍କୁ ମଙ୍ଗଳ ପ୍ରାପ୍ତ ହେବା ପରେ ଅନ୍ୟ କୌଣସି ଉପାୟ ନାହିଁ ନହିଁ ଏତେ ଅନ୍ୟ ଶିବ ପନ୍ଥା ଆମେ ଯଦି ମଙ୍ଗଳ ଚାହୁଁଛେ ତାହେଲେ ଆମକୁ କଣ କରିବାକୁ ପଡିବ ନା ବିଷତା ସଂସ୍କୃତା ବିହ ଆମେ ଏଇ ଯୋଉ ଭୌତିକ ଜଗତରେ ଅମଙ୍ଗଳ ଜଗତରେ ଆସି ପହଞ୍ଚି ଯାଇଛେ ଆମର ଯେ ଇସ୍କନ୍ଦ ବିଷଦ ଆଚାର୍ଯ୍ୟ ଗୋପାଳ ମହାରାଜ ତାଙ୍କର ଗୁରୁଦେବ ସେ କହନ୍ତି ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍ ଏ ଭୌତିକ ଜଗତ ଗୋଟେ ସାଧୁ ବ୍ୟକ୍ତିର ଯୋଗ୍ୟ ସ୍ଥାନ ରହିବା ପାଇଁ ତେଣୁ ଯୋଉ କୁହାଯାଇଛି ମୁଁ ଯୋଉ କହୁଥିଲି ଯେ ଯୋଉ ନହିତ ଅନ୍ୟ ଶିବ ପନ୍ଥା ବିଶ୍ୱତା ସଂସ୍କୃତ ବିହ ଆମେ ଏଇ ଭୌତିକ ଜନ୍ମ ମୃତ୍ୟୁ ଲୋକଙ୍କ ସଂସାର ଆମେ ପହଞ୍ଚି ଯାଇଛେ ପଡ଼ିଯାଇଛେ କୌଣସି କାରଣରୁ ଆମେ ପଡ଼ିଯାଇଛେ ତେଣୁ ଏଥିରୁ ମଙ୍ଗଳ ପ୍ରାପ୍ତ ହେବା ପାଇଁ ଏଥିରୁ ଉଦ୍ଧାର ପାଇବା ପାଇଁ ଯଦି ଆମେ ପ୍ରକୃତ ଅନ୍ୟ କୌଣସି ଉପାୟ ଗ୍ରହଣ କରୁଥାଉ ନହିଁ ଏତେ ଅନ୍ୟ ଶିବ ପନ୍ଥା ବିଶ୍ୱଦା ସଂସଦା ଝିଅ ବାସୁଦେବ ଭଗବତୀ ନାମ ଶରଣା ଦେବୀ ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ନାମର ଆଶ୍ରୟ ନେବା
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ
ତେଣୁ ଆମ ବିଶେଷ ଭାବରେ ଚନ୍ଦ୍ରଶେଖର ବାବୁଙ୍କୁ ଆମେ ଅନୁରୋଧ କରିବୁ ଆପଣ ଯାହା ହଉ ଆଜି ବହୁ ଆମର ଭକ୍ତମାନଙ୍କୁ ଡାକି ଏଇ ମଙ୍ଗଳକର ପନ୍ଥା ଆପଣ ଗ୍ରହଣ କରିଛନ୍ତି ଏଇ ଦ୍ୱାରା ହିଁ ଆପଣ ମଙ୍ଗଳ ପ୍ରାପ୍ତ ହେଇପାରିବେ ତେଣୁ ବିଶେଷ ଭାବରେ ଏଇ ଯୋଉ ମଙ୍ଗଳ ପ୍ରାପ୍ତ ହେବାର ଏଇ ଯୋଉ ଉପାୟ ରହିଛି ଏଇ ଉପାୟ ଯଦି ଆପଣ ଗ୍ରହଣ କରିବେ ତାହେଲେ ଆପଣ ଆପଣ ପକ୍ଷେ ଆମର ଭଗବତ ଗୀତା ପାଠ କରନ୍ତୁ ଭଗବାନଙ୍କ ନାମ ନିଅନ୍ତୁ ଫ୍ୟାମିଲି ରହିଛନ୍ତି ଆପଣଙ୍କ ପରିବାର ଲୋକ ଅଛନ୍ତି କିସମ ଭଗବାନଙ୍କ ନାମ କରନ୍ତୁ ଆମର ରଥାବୁ ତାଙ୍କୁ ଏଇ ପରାମର୍ଶ ଦେଇଥିଲେ ଏଇ ସତ୍ସଙ୍ଗ କରିବା ପାଇଁ ତେଣୁ ସେ ଯେହେତୁ ସରଳତା ଥିବାରୁ ଆପଣ ଏଇଟା ଗ୍ରହଣ କଲେ ନହେଲେ ସରଳତା ଯଦି ନଥାନ୍ତେ ଆପଣ ତାହେଲେ ଏଇଟା ଗ୍ରହଣ କରିନଥାନ୍ତେ ଆପଣଙ୍କର ବୈଷ୍ଣବତା ରହିଛି ତେଣୁ ଏଇ ସାଧୁତମ ମାଧ୍ୟମରେ ଆପଣଙ୍କର ଏଇ ବୈଷ୍ଣବତା ଯୋଉ ଗୁଣ ରହିଛି ଏସବୁ ଆସ୍ତେ ଆସ୍ତେ ଉନ୍ନତିରେ ପରିଣତି ଅଗ୍ରସର ହେବେ ତେଣୁ ଆପଣ ଆମେ ଅନୁରୋଧ କରିବୁ ଆପଣ ଏଇ ଯୋଉ ଗୃହସ୍ଥ ଆଶ୍ରମ ରହିଛନ୍ତି ଗୃହସ୍ଥ ଆଶ୍ରମର ଉଦ୍ଦେଶ୍ୟ ହେଉଛି କଣ ନା ଭଗବାନଙ୍କ ହରି ତୋଷଣ ଅତବନ୍ଧି ଦ୍ୱିଜ ଶ୍ରେଷ୍ଠା ବର୍ଣ୍ଣାଶ୍ରମ ବିଭାଗ ସୁନିଷ୍ଠିତ ଧର୍ମସିଦ୍ଧି ତୋଷଣ ଆମେ ଯୋଉ କାର୍ଯ୍ୟ କରୁଛେ ଏଇ କାର୍ଯ୍ୟ ମାଧ୍ୟମରେ ଆମେ ଦେଖିବା ଭଗବାନଙ୍କର ଆନନ୍ଦ ବିଧାନ କରିବା ଭଗବାନ ଯଦି ଆମେ ଆନନ୍ଦ ବିଧାନ କରିପାରିବା ତାହେଲେ ଆମେ ମଧ୍ୟ ଆନନ୍ଦ ପ୍ରାପ୍ତ ହେଇପାରିବା ଆମେ ମଧ୍ୟ ମଙ୍ଗଳତା ଆମର ଆସି ପହଞ୍ଚିବ ତେଣୁ ଏଇ ଯୋଉ ରହିଛି ଏହାର ସବୁ ରହିଛି ଅନେକ କାର୍ଯ୍ୟକ୍ରମ ରହିଛି କିନ୍ତୁ ଅନ୍ତପକ୍ଷେ ଆପଣ କିଛି ଦିନ କିଛି ସମୟ ପାଇଁ ଆପଣ ଜପ କରିବେ ଏ ଭଗବତ ଗୀତା ଗୋଟେ ପାଠ କରିବେ କି ଭାଗବତ ପାଠ କରିବେ ରଥବାବୁଙ୍କର ଆପଣମାନଙ୍କୁ ବତେଇବେ କେମିତି ଆପଣ ଏଇ ମାର୍ଗରେ ଅଗ୍ରସର ହେବେ ଇଏ ହେଉଛି ମଙ୍ଗଳକର ପନ୍ଥା ଇଏ ହେଉଛି ବୈକୁଣ୍ଠ ଯିବାର ବାଟ ବୈକୁଣ୍ଠର କଥା ହଁ ଭାଗବତ ଅନେକ ଶାସ୍ତ୍ର ବର୍ଣ୍ଣନା କରାଯାଇଛି ଇଏ ହେଉଛି ଭଗବାନଙ୍କର ପଥ ଯୋଉ ରହିଛି ଭଗବାନଙ୍କୁ ଯିବା ପାଇଁ ଭଗବାନ ପ୍ରାପ୍ତ ପାଇଁ ଯୋଉ ପଥ ଇଏ ହେଉଛି ଅପବର୍ଗ ମାର୍ଗ ଅପବର୍ଗ ମାର୍ଗ ଏଇ ଅପବର୍ଗ ମାର୍ଗର ଉପାୟ ହେଉଛି ଏଇସବୁ ଏସବୁ ଗ୍ରହଣ କଲେ ଆପଣ ନିଶ୍ଚିତ ଭାବରେ ମଙ୍ଗଳ ପ୍ରାପ୍ତ ହେବେ ତେଣୁ ଆମ କଥାକୁ ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ ପୁରୀ ବୈଷ୍ଣବ କି ତାଇ ବହୁତ ଆନନ୍ଦ
ହରେ କୃଷ୍ଣ ଯାହା ହଉ ଏପର୍ଯ୍ୟନ୍ତ ଆପଣମାନେ ଶ୍ରୀମଦ୍ ଭାଗବତମ୍ ଶ୍ରବଣ କରୁଥିଲେ ଆମର ଅପାଦଶ ପ୍ରଭୁ ସୁନ୍ଦର ଭାବରେ ଭାଗବତରେ ଆପଣ ଅମୂଲ୍ୟ ଉପଦେଶ ପ୍ରଦାନ କଲେ ତେଣୁ ଆମେ ଆଶା କରୁଛୁ ଆପଣ ତାକୁ କ'ଣ କରିବେ ତେଣୁ ସେଥିପାଇଁ ମୁଁ ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ତରଫରୁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି ଯେହେତୁ ଆପଣମାନେ ଏକ ଆମକୁ ସୁଅବସର ପ୍ରଦାନ କରିଛନ୍ତି ଏଇ ଭଗବାନ ଦିବ୍ୟ ନାମ କୀର୍ତ୍ତନ ଏବଂ ଭାଗବତ କଥା ସାଧୁ ସଂଘ କରିଛନ୍ତି ଆମ ରଥ ବର୍ତ୍ତମାନ ତାଙ୍କୁ ଗୀତା ଦେଉଛନ୍ତି ତେଣୁ ସେ ବଡ଼ ସୁନ୍ଦର ବାର୍ତ୍ତା ଗ୍ରହଣ କରୁଛନ୍ତି ଆମେ ଆଶା କରୁଛୁ ସେ ପ୍ରତିଦୈନିକ ଏଥିରେ ଆଟଲିଷ୍ଟ ଗୋଟିଏ ଶ୍ଳୋକ ଆପଣ ପାଠ କରନ୍ତୁ ଓ ତ ସଙ୍ଗେ ଏ ଭଗବାନ ଦିବ୍ୟ ନାମ କୀର୍ତ୍ତନ ସହିତ ଆମର ବକ୍ତା ମଧ୍ୟ କହିଲେ ତେଣୁ ଆପଣମାନେ ମଧ୍ୟ ତାଙ୍କୁ ଯୋଉ ଅଛି ମାଳା ଅଛି ତାଙ୍କୁ ପ୍ରଦାନ କରିବେ ସେ ପାଦସା ପ୍ରଭୁ ମାଳା ନିଅନ୍ତୁ ତେଣୁ ଆମର ଦେବଦତ୍ତ ପ୍ରଭୁ ତାଙ୍କୁ ଟିକେ କହିଦେଉ କିପରି ଭାବରେ ଜପ କରିବାକୁ ପଡିବ ତେଣୁ ଅନ୍ୟମାନଙ୍କ ପାଇଁ ତାଙ୍କ ସାଙ୍ଗରେ ଗୋଟିଏ ରାଉଣ୍ଡ ଗୋଟିଏ ମାଳା ଜପ କରିବା ପାଇଁ ମୁଁ କହୁଛି
ମାଳା ଜପ କରିବୁ
କଣ
କରୁଛନ୍ତି।